ଧରି ପୁଣି ହାତ ଛାଟି ଚାଲିଗଲା ସହସା ଚାନ୍ଦିଣୀ ପଛରେ ସେଇ ଝିଅଟା
ଉଠାଉ ର କଥା।